ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଗୁଜରାଟର ବିଭିନ୍ନ କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ. ସମଗ୍ର ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ. ୟୁକ୍ରେନ୍ ପାଇଁ 2.8 ବିଲିୟନ ଆମେରିକୀୟ ଡଲାର ଋଣ ସହାୟତା ଘୋଷଣା କଲା ବ୍ରିଟେନ୍. ବଲିଭିଆରେ ଏକ ସଡ଼କ ଦୁର୍ଘଟଣାରେ 37 ଜଣଙ୍କର ମୃତ୍ୟୁ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3 ଦିନିଆ ଗୁଜରାଟ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ଜାମନଗରରେ ପହଞ୍ଚିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଜାମନଗର ବିମାନ ବନ୍ଦରରୁ ସର୍କିଟ୍ ହାଉସ୍ ଯିବା ପଥରେ ପ୍ରଧାନମନ୍ତ୍ରୀଙ୍କୁ ବହୁ ସଂଖ୍ୟାରେ ଲୋକ ରାସ୍ତାକଡ଼ରେ ଛିଡ଼ା ହୋଇ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦି ଆଜି ଭନ୍ତାରାସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ଥଇଥାନ କେନ୍ଦ୍ର ପରିଦର୍ଶନ କରିବା ସହ ସାସନଗିର୍ ଜାତୀୟ ଉଦ୍ୟାନ ପରିଦର୍ଶନରେ ଯିବେ। ଜାତୀୟ ବନ୍ୟପ୍ରାଣୀ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀ ବୋର୍ଡର ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ଟ୍ରଷ୍ଟର ଏକ ବୈଠକରେ ଯୋଗଦେବେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହି ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ ଆଜି ଦିନିକିଆ କେରଳ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ଧନକଡ ଥିରୁବନନ୍ତପୁରମ୍ଠାରେ ଭାରତୀୟ ବିଚାର କେନ୍ଦ୍ର ପକ୍ଷରୁ ଆୟୋଜିତ ପି ପରମେଶ୍ୱରନ୍ ସ୍ମାରକୀ ବକ୍ତୃତା ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ସମଗ୍ର ଦେଶରେ ଆଜିଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି। ଗତ ଶୁକ୍ରବାର ଦିନ ଚନ୍ଦ୍ର ଦୃଶ୍ୟମାନ ହୋଇନଥିବାରୁ ମୁସଲମାନ ଭାଇଭଉଣୀମାନେ ଆଜିଠାରୁ ରମଜାନ ପାଳନ ଆରମ୍ଭ କରିଛନ୍ତି। ଉପବାସ ମାସର ଆଜି ହେଉଛି ପ୍ରଥମ ଦିନ। ଏହି ମାସର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମୁସଲମାନ ସମ୍ପ୍ରଦାୟଙ୍କ ପକ୍ଷରୁ ତ୍ରୟୀ ପ୍ରାର୍ଥନା ଅନୁଷ୍ଠିତ ହେବ। ଇଦ୍ ଉଲ୍ ଫିତର ପର୍ବ ପାଳନ ଅବସରରେ ରମଜାନ ମାସ ଶେଷ ହେବ। ଉପସାଗରୀୟ ଦେଶଗୁଡ଼ିକରେ ଗତକାଲିଠାରୁ ରମଜାନ ମାସ ଆରମ୍ଭ ହୋଇଛି। ଦେଶରେ ସାମଗ୍ରିକ କୋଇଲା ଉତ୍ତୋଳନ ଗତ ଏପ୍ରିଲ୍ରୁ ଫେବୃୟାରୀ ମାସ ମଧ୍ୟରେ 928.95 ଟନ୍ ହୋଇଛି। ଏ କ୍ଷେତ୍ରରେ 5.75% ବୃଦ୍ଧି ହୋଇଛି। କୋଇଲା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର କୋଇଲା କ୍ଷେତ୍ର ସୁଦୃଢ଼ ହୋଇଛି ଏବଂ ଏହି କ୍ଷେତ୍ରରେ ନିରନ୍ତର ବିକାଶ ପରିଲକ୍ଷିତ ହୋଇଛି। ସାମଗ୍ରିକ କୋଇଲା ରପ୍ତାନୀ ମଧ୍ୟ ଗତବର୍ଷ ତୁଳନାରେ 5.5% ବୃଦ୍ଧି ପାଇ 929.41 ଟନ୍ରେ ପହଞ୍ଚିଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି ଗତକାଲି ଲଣ୍ଡନଠାରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବ୍ରିଟେନ୍ 2.8 ବିଲିୟନ ଆମେରିକୀୟ ଡଲାର ୟୁକ୍ରେନ୍କୁ ଋଣ ଆକାରରେ ସହାୟତା ପ୍ରଦାନ ପାଇଁ ସମ୍ମତ ହୋଇଛି। ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ଏହି ଋଣ ସହାୟତା ୟୁକ୍ରେନ୍ର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବ। ୟୁକ୍ରେନ୍ ରୁଷ ସଂଘର୍ଷରେ ବ୍ରିଟେନ୍ ୟୁକ୍ରେନ୍ ପ୍ରତି ଥିବା ସମର୍ଥନକୁ ଦୋହରାଇଛି। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ ୟୁକ୍ରେନ୍ ପ୍ରତି ବ୍ରିଟେନ୍ର ଅତୁଟ ସମର୍ଥନ ରହିଛି ବୋଲି କହିଥିଲେ। ୟୁକ୍ରେନ୍ ପାଇଁ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ବ୍ରିଟେନ୍ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ କହିଛନ୍ତି। ଏହାର ପ୍ରତ୍ୟୁତ୍ତରରେ ରାଷ୍ଟ୍ରପତି ଜେଲେନ୍ସ୍କି କୃତଜ୍ଞତା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ଜେଲେନ୍ସ୍କି ଆଜି ରାଜା ତୃତୀୟ ଚାର୍ଲସ୍ ଏବଂ ୟୁରୋପୀୟ ସହଯୋଗୀଙ୍କ ଏକ ଗୋଷ୍ଠୀ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋଡି ଏବଂ ଅନ୍ୟ ନେତୃବୃନ୍ଦ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ ଆଜି ୟୁରୋପୀୟ ସଂଘର ଶିଖର ସମ୍ମିଳନୀ ପାଇଁ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କୁ ଲଣ୍ଡନକୁ ନିମନ୍ତ୍ରଣ କରିଛନ୍ତି। ଫ୍ରାନ୍ସ, ଜର୍ମାନୀ, ଡେନମାର୍କ, ନେଦରଲ୍ୟାଣ୍ଡ, ନରୱେ, ପୋଲାଣ୍ଡ, ସ୍ପେନ୍, ତୁର୍କୀ, ଫିନ୍ଲାଣ୍ଡ, ସ୍ୱିଡେନ୍, ଚେକ୍ ସାଧାରଣତନ୍ତ୍ର ଏବଂ ରୋମାନିଆର ନେତୃବୃନ୍ଦଙ୍କ ସମେତ ୟୁରୋପୀୟ ପରିଷଦ, ୟୁରୋପୀୟ ଆୟୋଗ ଏବଂ ନାଟୋ ମହାସଚିବଙ୍କୁ ଏହି ସମ୍ମିଳନୀରେ ଶ୍ରୀ ଷ୍ଟାର୍ମର୍ ଆମନ୍ତ୍ରଣ କରିଛନ୍ତି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମତଭେଦର ଗୋଟିଏ ଦିନ ପରେ ଶ୍ରୀ ଜେଲେନ୍ସ୍କି ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ବୈଠକ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବଲିଭିଆରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 2 ଜଣ ଶିଶୁଙ୍କ ସମେତ 37 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ 2ଟି ଯାତ୍ରୀବାହୀ ବସ୍ ଏକ ଅଣଓସାରିଆ ଦୁଇପଥ ବିଶିଷ୍ଟ ରାସ୍ତାରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ବସ୍ ଲାଟିନ୍ ଆମେରିକାର ଅରୁରୋଠାରେ ଅନୁଷ୍ଠିତ ହେଉଥିବା ବୃହତ୍ ଅରୁରୋ ମେଳାକୁ ଯାଉଥିବା ବେଳେ ଅନ୍ୟ ବସ୍ଟି ବିପରୀତ ଦିଗରୁ ଆସୁଥିବା ସ୍ଥାନୀୟ ପୁଲିସ୍ ସୂଚନା ଦେଇଛି। ବଲିଭିଆର ଏହି ପାର୍ବତ୍ୟ ରାସ୍ତା ବର୍ଷସାରା ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ପ୍ରତିବର୍ଷ ଏହି ରାଜପଥରେ ପ୍ରାୟ 1,400 ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ମୃତାହତ ହେଉଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ଇସ୍ରାଏଲ୍ ଓ ହମାସ ମଧ୍ୟରେ ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟ ଗତକାଲି ଶେଷ ହୋଇଛି। ଅସ୍ତ୍ରବିରତି ସମୟସୀମା ବୃଦ୍ଧି ନେଇ ଇସ୍ରାଏଲ୍ ପ୍ରସ୍ତାବକୁ ହମାସ ପ୍ରତ୍ୟାଖ୍ୟାନ କରିଛି। ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରବିରତି ପାଇଁ କୌଣସି ଆଲୋଚନା ହୋଇନାହିଁ ବୋଲି ହମାସ କହିଛି। ଅସ୍ତ୍ରବିରତି ଆଲୋଚନା ପାଇଁ ଇଜିପ୍ଟ ଗସ୍ତରେ ଥିବା ଇସ୍ରାଏଲ୍ର ପ୍ରତିନିଧି ଦଳ କାଇରୋରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ଗତ January 19 ଆରମ୍ଭ ହୋଇଥିଲା। ଇସ୍ରାଏଲ୍ ପକ୍ଷରୁ 1900 ପାଲେଷ୍ଟିନୀୟ ବନ୍ଦୀଙ୍କ ବଦଳରେ ହମାସ 33 ଜଣ ଇସ୍ରାଏଲ୍ ପଣବନ୍ଦୀଙ୍କୁ ଏହି ସମୟସୀମା ମଧ୍ୟରେ ମୁକ୍ତ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଜ୍ ଦେଇଥିବା ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରବିରତି ପରିବର୍ତ୍ତେ ପ୍ରଥମ ପର୍ଯ୍ୟାୟ ସମୟସୀମା ବୃଦ୍ଧି କରି ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ଇସ୍ରାଏଲ୍ ଲକ୍ଷ୍ୟ ରଖିଛି। 2023 ଅକ୍ଟୋବରରେ ହମାସର ଆତଙ୍କବାଦୀ ଆକ୍ରମଣ ସମୟରେ ପଣବନ୍ଦୀ ରହିଥିବା 251 ଜଣଙ୍କ ମଧ୍ୟରୁ ଏବେ ମଧ୍ୟ 58 ଜଣ ଗାଜାରେ ରହିଥିବା ଜଣାପଡ଼ିଛି। ଆମେରିକା, କତାର ଏବଂ ଇଜିପ୍ଟର ମଧ୍ୟସ୍ଥି ବିନା ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ଅବଧି ବୃଦ୍ଧି ସମ୍ଭବ ନୁହେଁ ବୋଲି ହମାସ କହିଛି। ଦେଶର ମୋଟ ସାମଗ୍ରୀ ଏବଂ ସେବା ଟିକସ ଜିଏସ୍ଟି ଆଦାୟ ଫେବୃୟାରୀରେ 9.1% ବୃଦ୍ଧି ପାଇ 184,000 କୋଟି ଟଙ୍କାରେ ପହଞ୍ଚିଛି। କ୍ରମାଗତ ଦ୍ୱାଦଶ ମାସ ଫେବୃୟାରୀରେ 1,70,000 କୋଟିରୁ ଅଧିକ ଜିଏସ୍ଟି ଆଦାୟ ହୋଇଛି। ସୂଚନା ଅନୁଯାୟୀ କେନ୍ଦ୍ରୀୟ ଜିଏସ୍ଟିରୁ 35,204 କୋଟି ଟଙ୍କା, ରାଜ୍ୟ ଜିଏସ୍ଟି 43,704 କୋଟି, ସମନ୍ୱିତ ଜିଏସ୍ଟି 90,870 କୋଟି ଏବଂ କ୍ଷତିପୂରଣ ସେସ୍ ବାବଦରେ 13,868 କୋଟି ଟଙ୍କା ଆଦାୟ ହୋଇଛି। ଫେବୃୟାରୀରେ ମୋଟ 20,889 କୋଟି ଟଙ୍କା ଫେରସ୍ତ କରାଯାଇଛି। ଫେରସ୍ତରେ ରିହାତି ଦେବା ପରେ ଫେବୃୟାରୀରେ ମୋଟ ଜିଏସ୍ଟି ଆଦାୟ 8.1% ବୃଦ୍ଧି ପାଇ ପ୍ରାୟ 163,000 କୋଟି ଟଙ୍କାରେ ପହଞ୍ଚିଛି। ମୋଟ ଜିଏସ୍ଟି ଆଦାୟ ବାବଦରେ ଘରୋଇ ରାଜସ୍ୱ 10.2% ବୃଦ୍ଧି ପାଇ 142,000 କୋଟି ଟଙ୍କା ଏବଂ ଆମଦାନୀ ରାଜସ୍ୱ 5.4% ବୃଦ୍ଧି ପାଇ 41,702 କୋଟି ଟଙ୍କାରେ ପହଞ୍ଚିଛି। ସୂଚନାଯୋଗ୍ୟ, ଗତବର୍ଷ ଫେବୃୟାରୀରେ ମୋଟ ଜିଏସ୍ଟି ଆଦାୟ 1,68,000 କୋଟି ଟଙ୍କା ଥିଲା। ଗତ ଜାନୁଆରୀ ଜିଏସ୍ଟି ଆଦାୟ 1,96,000 କୋଟି ଟଙ୍କା ଥିଲା, ଯାହାକି 12.3% ଅଧିକ। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30 ଆରମ୍ଭ ହେବ। ଉଭୟ ଦଳ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚି ସାରିଛନ୍ତି। ତେବେ ଗ୍ରୁପ୍ ପର୍ଯ୍ୟାୟ ତାଲିକାରେ ଶୀର୍ଷସ୍ଥାନ ହାସଲ କରିବାରେ ଉଭୟ ଦଳ ଚେଷ୍ଟା କରିବେ। ବିଜୟୀ ଦଳ ଆସନ୍ତା ମଙ୍ଗଳବାର ଦିନ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭେଟିବ। ଅନ୍ୟପକ୍ଷରେ ବୁଧବାର ଦିନ ଦକ୍ଷିଣ ଆଫ୍ରିକା ଏବଂ ଆଜି ମ୍ୟାଚ୍ରେ ହାରିଥିବା ଦଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମୁକାବିଲା ହେବ। ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। କରାଚିଠାରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ 7 ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟ ତାଲିକାରେ ଦକ୍ଷିଣ ଆଫ୍ରିକା ଶୀର୍ଷ ସ୍ଥାନରେ ପହଞ୍ଚିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆକୁ ନେଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ୍ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତି ଦଳ ପ୍ରତି ସହାୟକ ହୋଇନଥିଲା। ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଇଂଲଣ୍ଡ 38 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ବିନିମୟରେ 179 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ 37 ରନ୍ ସଂଗ୍ରହ କରିଥିଲେ। 29 ଓଭର 1 ବଲ୍ରେ 3 ବିନିମୟରେ ଦକ୍ଷିଣ ଆଫ୍ରିକା ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସୂଚନାଯୋଗ୍ୟ, ଇଂଲଣ୍ଡ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିବା 3 ମ୍ୟାଚ୍ରେ ପରାସ୍ତ ହୋଇଥିଲା। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ 9 ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର 5 ୱିକେଟ୍ ବିନିମୟରେ 147 ରନ୍ ସଂଗ୍ରହ କରିଥିଲା। 148 ରନ୍ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ କ୍ୟାପିଟାଲ୍ସ 15 ଓଭର 3 ବଲ୍ରେ 1 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଜେସ୍ ଜୋନାସନ୍ ଏବଂ ଶେଫାଳି ବର୍ମାଙ୍କ ଯୋଡ଼ିଙ୍କ ଦ୍ୱିତୀୟ ୱିକେଟ୍ରେ 146 ରନ୍ର ଅପରାଜିତ ସ୍କୋର ଦଳକୁ ସଫଳତା ପ୍ରଦାନ କରିଥିଲା। ଶେଫାଳି ବର୍ମାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଗୁଜରାଟର ବିଭିନ୍ନ କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ସମଗ୍ର ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ। ୟୁକ୍ରେନ୍ ପାଇଁ 2.8 ଆମେରିକୀୟ ଡଲାର ଋଣ ସହାୟତା ଘୋଷଣା କଲା ବ୍ରିଟେନ୍। ବଲିଭିଆରେ ଏକ ସଡ଼କ ଦୁର୍ଘଟଣାରେ 37 ଜଣଙ୍କର ମୃତ୍ୟୁ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।